ବିଜୟ କୁମାର ନାୟକ ନନୌର ୱାର୍ଡରୁ କହୁଛି, ରଙ୍ଗମାଟି ଉପସାହିରୁ। ଏଠି ଡ୍ରେନେଜରେ ବହୁତ ସମସ୍ୟା, ଡ୍ରେନେଜରେ ଅଳିଆ ଆବର୍ଜନା ସବୁ ପକଉଛନ୍ତି, ଗୋବର ବା ଖାଇବା ଭାତ ସବୁ ଡ୍ରେନେଜରେ ଢାଳୁଛନ୍ତି, ଆଉ ଡ୍ରେନେଜ ସବୁ ଖୋଲା ପଡିଛି, ଡ୍ରେନେଜ ସଫା ହଉନି, ବର୍ଷକୁ ଥରେ ସଫା ହଉଛି, ତା ପୁଣି ମାଟି ବାହାର କଲେ ବି ନଉନାହାନ୍ତି, ବହୁତ ସମ୍ମୁଖୀନ ରହୁଛି। ଏଇଟା ଯଦି କାମ କରାଯାଏ ଆମେ ଚିର ଉପକୃତ ହବୁ।
ବିଜୟ କୁମାର ନାୟକ।